ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆତ୍ମନିର୍ଭର ଭାରତ ଗଠନ ଦିଗରେ ଚଳିତ ବଜେଟ୍ ମାଇଲଖୁଣ୍ଟ ସାବ୍ୟସ୍ତ ହେବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଶେଷ ହେବ ପ୍ରଚାର। ହୋମ୍ ଭୋଟିଂ ପ୍ରକ୍ରିୟାରେ 94% ମତଦାନ ସୂଚନା। ଛତିଶଗଡ଼ ବିଜାପୁରରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ 8 ମାଓବାଦୀ ମୃତ। ମହାକୁମ୍ଭରେ ସ୍ନାନ କରି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତାକୁ ପ୍ରଶଂସା କଲେ 118 ଜଣିଆ ବିଦେଶୀ ପ୍ରତିନିଧି ଦଳ। ଏବଂ T20 କ୍ରିକେଟ୍ ଶୃଙ୍ଖଳାର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେନ୍ଦ୍ରୀୟ ବଜେଟ୍କୁ ସ୍ୱାଗତ କରିବା ସହ ଏକ ବିକଶିତ ଭାରତ ଗଠନ ଦିଗରେ ସରକାରଙ୍କ ଦୃଷ୍ଟିକୋଣର ଏହା ଏକ ରୋଡ୍ମ୍ୟାପ୍ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି, ଚଳିତ ବଜେଟ୍ରେ କୃଷକ, ଗରିବ, ମଧ୍ୟବିତ୍ତ ପରିବାରଠୁ ଆରମ୍ଭ କରି ଷ୍ଟାର୍ଟଅପ୍, ଅଭିନବତା, ପୁଞ୍ଜିନିବେଶ ଭଳି ପ୍ରତ୍ୟେକ ପ୍ରାଥମିକ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇଛି। ଏହା ଆତ୍ମନିର୍ଭର ଭାରତ ଗଠନ ଦିଗରେ ପଥ ପରିଷ୍କାର କରିବ ବୋଲି ଶ୍ରୀ ଶାହା କହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ରୀୟ ବଜେଟ୍କୁ ବିକଶିତ ଭାରତ ଲାଗି ଏକ ରୋଡ୍ମ୍ୟାପ୍ ଭାବେ ଅଭିହିତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ସେ କହିଛନ୍ତି, ଏହି ବଜେଟ୍ରେ ଅଭିବୃଦ୍ଧି, ସମାବେଶୀ ଅଭିନବତା ସହିତ କୃଷିଠୁ ଆରମ୍ଭ କରି ପ୍ରଯୁକ୍ତି ବିଦ୍ୟା ଏବଂ MSME କୃତ୍ରିମ ବୁଦ୍ଧିମତା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି। ସେହିଭଳି ଦେଶରେ ରେଳବାଇ କ୍ଷେତ୍ରର ସମ୍ପ୍ରସାରଣ ତଥା ଭିତ୍ତିଭୂମି ସୁଦୃଢ଼ୀକରଣ ଲାଗି ବଜେଟ୍ରେ 2.52 ଲକ୍ଷ କୋଟି ଟଙ୍କା ବରାଦ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କେନ୍ଦ୍ରୀୟ ବଜେଟ୍କୁ ସ୍ୱାଗତ କରିବା ସହ ଏହାଦ୍ୱାରା ଚମଡ଼ା ଶିଳ୍ପ କ୍ଷେତ୍ରରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ 22 ଲକ୍ଷରୁ ଉର୍ଦ୍ଧ୍ୱ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି। ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ବିକଶିତ ଭାରତ 2047 ପାଇଁ ଏହି ବଜେଟ୍ ଭିତ୍ତିଭୂମି ସ୍ଥାପନ କରିଛି। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କେନ୍ଦ୍ରୀୟ ବଜେଟ୍ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଲାଗି ବଜେଟ୍ରେ 26,549 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ବ୍ୟୟବରାଦ ପ୍ରାୟ 53% ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ସେହିଭଳି ଖାଦ୍ୟଶସ୍ୟ ବଣ୍ଟନ ଲାଗି 2,03,000 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଚଳିତ ବଜେଟ୍କୁ ଶ୍ରୀ ଯୋଶୀ ଗରିବ ଏବଂ ମଧ୍ୟବିତ୍ତ ପରିବାରବର୍ଗଙ୍କୁ ଲାଭଦାୟକ ହୋଇଥିବା ବେଳେ ଏହା ବିକାଶୋନ୍ମୁଖୀ ଭାବେ ବର୍ଣ୍ଣନା କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କେନ୍ଦ୍ରୀୟ ବଜେଟ୍ ଉପରେ କହିଛନ୍ତି, ଏହି ବଜେଟ୍ ଦେଶର ଗରିବ, ଯୁବବର୍ଗ, ଅନ୍ନଦାତା ଏବଂ ମହିଳାଙ୍କର ଆକାଂକ୍ଷା ପୂରଣ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ସେ କହିଛନ୍ତି, ବିକାଶ ପଥରେ ଯେଭଳି କୌଣସି ନାଗରିକ ପଛରେ ନ ରହିଯିବେ ସେଥିପ୍ରତି ଧ୍ୟାନ ଦିଆଯିବା ସହିତ ଏକ ଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏହି ବଜେଟ୍ ସହାୟକ ହେବ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କେନ୍ଦ୍ରୀୟ ବଜେଟ୍କୁ ପ୍ରଶଂସା କରିଛନ୍ତି। ଏହି ବଜେଟ୍ ଆସାମର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ଉଦ୍ୟୋଗୀମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଶ୍ରୀ ବିଶ୍ୱଶର୍ମା କହିଛନ୍ତି, ବଜେଟ୍ରେ ଉଦ୍ୟୋଗୀ, କୃଷକ ଏବଂ ମଧ୍ୟବିତ୍ତଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ବିଭିନ୍ନ ଯୋଜନା ଗ୍ରହଣ କରାଯାଇଛି। ସେ କହିଛନ୍ତି, ଜାଗି ରୋଡ୍ ସେମିକଣ୍ଡକ୍ଟର ବ୍ୟବସ୍ଥା ପରେ ନାମରୁକ୍ରେ 12 ଲକ୍ଷ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ୟୁରିଆ କାରଖାନା ସ୍ଥାପନ ଘୋଷଣା ରାଜ୍ୟ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଏହି ବଜେଟ୍ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି କହିଛନ୍ତି। ବଜେଟ୍ରେ ଗରିବ, ଯୁବକ, କୃଷକ ଏବଂ ମହିଳାମାନଙ୍କ ପାଇଁ ବିକାଶମୂଳକ ପଦକ୍ଷେପ ଓ ସଂଶୋଧିତ ଟିକସ ହାର ମଧ୍ୟବିତ୍ତଙ୍କ ଜୀବନଶୈଳୀରେ ବଡ଼ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି। ଶ୍ରୀ ସିହ୍ନା କହିଛନ୍ତି, ଏହି ବଜେଟ୍ ଘରୋଇ କ୍ଷେତ୍ରର ପୁଞ୍ଜିନିବେଶକୁ ଉଦ୍ଦିଷ୍ଟ। କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ୱାନ ବଜେଟ୍ରେ ବିହାରକୁ ଅନେକଗୁଡ଼ିଏ ବୃହତ୍ ପ୍ରକଳ୍ପ ଦିଆଯାଇଥିବାରୁ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଶଂସା କରିଛନ୍ତି। ବଜେଟ୍ରେ 50,000 ହେକ୍ଟର ଜମିରେ ଚାଷ କାର୍ଯ୍ୟ କରୁଥିବା କୃଷକମାନଙ୍କୁ ଜଳସେଚନ ସୁବିଧା ଯୋଗାଇଦେବା ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ବିମାନ ଚଳାଚଳ ଚାହିଦାକୁ ଦୃଷ୍ଟିରେ ରଖି 3ଟି ଗ୍ରୀନ୍ଫିଲ୍ଡ ବିମାନ ବନ୍ଦର ବ୍ୟତୀତ 2ଟି ବିମାନ ବନ୍ଦରର ସମ୍ପ୍ରସାରଣ ବ୍ୟବସ୍ଥା ବିହାରର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଶ୍ରୀ ପାଶ୍ୱାନ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାର ଶେଷ ହେବ। ମତଦାନକୁ ଆଉ ମାତ୍ର ତିନିଦିନ ବାକି ଥିବାବେଳେ ରାଜନୈତିକ ଦଳଗୁଡ଼ିକ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି। 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆସନ୍ତା 5 ତାରିଖରେ ମତଦାନ ହେବାକୁ ଥିବାବେଳେ 8 ତାରିଖରେ ଭୋଟ୍ ଗଣତି ହୋଇ ଫଳ ପ୍ରକାଶ ପାଇବ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ରାମକୃଷ୍ଣପୁରମ୍ରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ। ଦଳୀୟ ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ରାଜେନ୍ଦ୍ରନଗର ଚାନ୍ଦିନୀ ଚୌକ ଏବଂ ଲକ୍ଷ୍ମୀନଗରରେ ର୍ୟାଲି କରିବେ। ଗତକାଲି ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକାଧିକ ର୍ୟାଲି କରିଥିଲେ। ଶ୍ରୀ ଶାହା ଆମ୍ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲଙ୍କୁ ସମାଲୋଚନା କରିଥିଲେ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂ ଧାମି ମଧ୍ୟ ଗତକାଲି ଦ୍ୱାରକାରେ ପ୍ରଚାର କରିଥିଲେ। କଂଗ୍ରେସ ନେତା ଅଜୟ ମାକେନ୍ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ଦଳୀୟ ନେତା ରାହୁଲ ଗାନ୍ଧି ଅନେକଗୁଡ଼ିଏ ନିର୍ବାଚନୀ ସଭାରେ ସାମିଲ ହୋଇଥିଲେ। ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ଚାନ୍ଦିନୀ ଚୌକରେ ଏକ ନିର୍ବାଚନୀ ର୍ୟାଲିରେ ବିଜେପିକୁ ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ ଆପ୍ ନେତା ଅରବିନ୍ଦ କେଜରିୱାଲ ମଧ୍ୟ ଅନେକଗୁଡ଼ିଏ ସାଧାରଣ ସଭାରେ ପ୍ରଚାର କରିଥିଲେ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସମସ୍ତ 70 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦିବ୍ୟାଙ୍ଗ ଏବଂ 85 ବର୍ଷରୁ ଅଧିକ ବୟସ୍କ ଭୋଟରମାନେ ଘରେ ରହି ମତଦାନ କରୁଛନ୍ତି। ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଗତମାସ 31 ତାରିଖ ସୁଦ୍ଧା ହୋମ୍ ଭୋଟିଂ ପ୍ରକ୍ରିୟାରେ 92% ଭୋଟର ସଫଳତାର ସହ ମତଦାନ କରିଛନ୍ତି। ଦିଲ୍ଲୀରେ 5982 ଜଣ ବରିଷ୍ଠ ନାଗରିକ ଓ 998 ଜଣ ଭିନ୍ନକ୍ଷମ ଭୋଟର ଅଛନ୍ତି। ଦିଲ୍ଲୀର ପଶ୍ଚିମାଞ୍ଚଳ ଜିଲ୍ଲାଗୁଡ଼ିକରେ ସର୍ବାଧିକ 94% ହୋମ୍ ଭୋଟିଂ ହୋଇଛି। ଆସନ୍ତା ମଙ୍ଗଳବାର ଅର୍ଥାତ୍ ନିୟମିତ ମତଦାନର ଗୋଟିଏ ଦିନ ପୂର୍ବରୁ ହୋମ୍ ଭୋଟିଂ ଶେଷ ହେବ। ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଅବାଧ ନିରପେକ୍ଷ ଏବଂ ସ୍ୱଚ୍ଛ କରିବା ଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ବାଚନ ଆୟୋଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନର ପୂର୍ବ 72 ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ନିର୍ବାଚନ ସହ ଜଡ଼ିତ ସମସ୍ତ ଅଧିକାରୀଙ୍କ ସ୍ୱତନ୍ତ୍ର ବୈଠକ କରିବାକୁ ଆୟୋଗ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି ଭାବେ ଅନୁପାଳନ କରାଯାଉଛି। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ 8 ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗଙ୍ଗାଲୁର ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଜିଲ୍ଲା ରିଜର୍ଭ ଗାର୍ଡ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ଫୋର୍ସର ଏଲ୍ଇଟି ୟୁନିଟ୍ କମାଣ୍ଡୋ ବାଟାଲିୟନ୍ ଫର୍ ରିଜଲ୍ୟୁଟ୍ ଆକ୍ସନ୍ ଏବଂ ସ୍ୱେଶାଲ୍ ଟାସ୍କ ଫୋର୍ସର ମିଳିତ ଟିମ୍ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ। ଗୁଳି ବିନିମୟ ପରେ ଘଟଣାସ୍ଥଳରୁ 8 ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଇନ୍ସାସ୍ ରାଇଫଲ୍ ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର ଓ ଗୁଳିଗୋଳା ଜବତ କରାଯାଇଛି। ଏବେ ମଧ୍ୟ ସେଠାରେ ନକ୍ସଲ ବିରୋଧୀ ଅଭିଯାନ ଜାରି ରହିଛି। ମହାକୁମ୍ଭ ମେଳାରେ 77 ଦେଶର କୂଟନୀତିଜ୍ଞ ଓ ମିଶନ ମୁଖ୍ୟଙ୍କ ସମେତ 118 ଜଣିଆ ସ୍ୱତନ୍ତ୍ର ବିଦେଶୀ ପ୍ରତିନିଧି ଦଳ ପ୍ରୟାଗରାଜସ୍ଥିତ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି। ସେମାନେ ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତାକୁ ପ୍ରଶଂସା କରିବା ସହ କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। କଲମ୍ବିଆ ରାଷ୍ଟ୍ରଦୂତ ଭିକ୍ଟର ଚାଭେରୀ ଏହି ଅନୁଭୂତିକୁ ଚମତ୍କାର ବୋଲି କହିଛନ୍ତି। ସେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ସୁଯୋଗ ଦେଇଥିବାରୁ ପ୍ରଶଂସା କରିଛନ୍ତି। ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ କାରିଗରମାନଙ୍କ ହସ୍ତଶିଳ୍ପ ଏବଂ କୁଟୀର ଉତ୍ପାଦ ପ୍ରଦର୍ଶନ ପାଇଁ ସ୍ଥାପିତ ମଞ୍ଚ ସଫଳ ସାବ୍ୟସ୍ତ ହୋଇଛି। ଆମ ସମ୍ଭାଦଦାତା ଜଣାଇଛନ୍ତି ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଅଧୀନରେ 75 ଅନନ୍ୟ ଭୌଗୋଳିକ ସୂଚକାଙ୍କ ଥିବା ଉତ୍ପାଦ ଉଭୟ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଛି। 5 ମ୍ୟାଚ୍ ବିଶିଷ୍ଟ T20 ଶୃଙ୍ଖଳାର ଆଜି ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଭାରତୀୟ ସମୟ ସନ୍ଧ୍ୟା 7 ମ୍ୟାଚ୍ ଆରମ୍ଭ ହେବ। ଏହି ଶୃଙ୍ଖଳାରେ ଭାରତ 3-1 ବିଜୟ ଲାଭ କରିସାରିଛି। ଅନ୍ୟପକ୍ଷରେ 19 ବର୍ଷରୁ କମ୍ ମହିଳା T20 ୱାର୍ଲ୍ଡ କପ୍ରେ କ୍ୱାଲାଲମ୍ପୁରସ୍ଥିତ ବାୟୋମାସ୍ ଓଭାଲ୍ ଷ୍ଟାଡିୟମରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଭାରତୀୟ ସମୟ ମଧ୍ୟାହ୍ନ 12 ମ୍ୟାଚ୍ ଆରମ୍ଭ ହେବ। ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଗତକାଲିର ଫାଇନାଲ୍ ମ୍ୟାଚ୍ରେ ବେଙ୍ଗଲ ଟାଇଗର୍ସ 4-3 ଗୋଲ୍ରେ ହାଇଦ୍ରାବାଦ ତୁଫାନ୍ସକୁ ହରାଇ ଚମ୍ପିୟନ୍ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦ୍ଯାପନୀ କ୍ରୀଡ଼ା ସମାବେଶରେ ଯୋଗ ଦେଇଥିଲେ। ଆତ୍ମନିର୍ଭର ଭାରତ ଗଠନ ଦିଗରେ ଚଳିତ ବଜେଟ୍ ମାଇଲଖୁଣ୍ଟ ସାବ୍ୟସ୍ତ ହେବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଶେଷ ହେବ ପ୍ରଚାର। ଛତିଶଗଡ଼ ବିଜାପୁରରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ 8 ମାଓବାଦୀ ମୃତ। ମହାକୁମ୍ଭରେ ସ୍ନାନ କରି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତାକୁ ପ୍ରଶଂସା କଲେ 118 ଜଣିଆ ବିଦେଶୀ ପ୍ରତିନିଧି ଦଳ। ଏବଂ T20 କ୍ରିକେଟ୍ ଶୃଙ୍ଖଳାର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।